ଓମ୍ ଶାନ୍ତି। 20/5/2026 ଆଜିର ସାକାର ମହାବାକ୍ୟ ବାବା କହୁଛନ୍ତି, ମିଠେ ବଚେ, ନିଜେ ନିଜକୁ ପଚାର ଯେ ମୁଁ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛି, ଦେହି ଅଭିମାନୀ ସ୍ଥିତି କେତେ ସମୟ ରହୁଛି। ପ୍ରଶ୍ନ, ଭାଗ୍ୟବାନ ସନ୍ତାନମାନେ ହିଁ ବାବାଙ୍କର କେଉଁ ନିର୍ଦ୍ଦେଶକୁ ପାଳନ କରିଥାନ୍ତି? ଉତ୍ତର, ବାବାଙ୍କର ନିର୍ଦ୍ଦେଶ ହେଉଛି, ମଧୁର ସନ୍ତାନମାନେ ଆତ୍ମ ଅଭିମାନୀ ହୁଅ, ତୁମେ ସବୁ ଆତ୍ମାମାନେ ମେଲ୍ ଅର୍ଥାତ୍ ପୁରୁଷ ଅଟ, ଫିମେଲ୍ ନୁହଁ, ଆତ୍ମାରେ ହିଁ ସମସ୍ତ ପାର୍ଟ ଭରି ରହିଛି। ବର୍ତ୍ତମାନ ଏହି ମେହନତ ବା ଅଭ୍ୟାସ କର ଯେ ମୁଁ କିପରି ଦେହି ଅଭିମାନୀ ସ୍ଥିତିରେ ରହିବି, ଏହା ହିଁ ସବୁଠାରୁ ଉଚ୍ଚ ଲକ୍ଷ୍ୟ ଅଟେ। ଗୀତ, ତକଦିର ଜଗାକର ଆଇ ହୁଁ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ। ଆତ୍ମିକ ସନ୍ତାନ ଅର୍ଥାତ୍ ଜୀବ ଆତ୍ମାମାନେ କହୁଛନ୍ତି ଯେ ଆମେ ନୂଆ ଦୁନିଆର ଭାଗ୍ୟ ଅର୍ଥାତ୍ ସ୍ୱର୍ଗର ଭାଗ୍ୟ ଗଢ଼ିବା ପାଇଁ ଆତ୍ମିକ ପିତାଙ୍କ ପାଖରେ ବସିଛୁ। ଏବେ ପିଲାମାନଙ୍କୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ଏହା ସବୁଠାରୁ ବଡ଼ ମେହନତ। ନିଜକୁ ଆତ୍ମା ଭାବିବା ସହ ବୁଦ୍ଧିରେ ରଖ ଯେ ମୋ ଆତ୍ମା 84 ଜନ୍ମ ନେଇଛି, କେବେ ବରିଷ୍ଠର, କେବେ କଣ ହୋଇଛି। ଆତ୍ମା ହେଉଛି ପୁରୁଷ, ତେଣୁ ସମସ୍ତେ ଭାଇ ଭାଇ ଅଟନ୍ତି, ଭଉଣୀ ନୁହନ୍ତି। ଆତ୍ମା କହୁଛି, ଏହା ମୋର ଶରୀର ଅଟେ। ସେହି ହିସାବରେ ଆତ୍ମା ପୁରୁଷ ହୋଇଗଲା, ଏହି ଶରୀର ସ୍ତ୍ରୀ ହୋଇଗଲା। ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝିବାକୁ ହେବ। ବାବା ଆମର ବୁଦ୍ଧିକୁ ବହୁତ ବିଶାଳ ତୀକ୍ଷ୍ଣ କରାଉଛନ୍ତି। ଏବେ ତୁମେ ଜାଣୁଛ, ମୁଁ ଆତ୍ମା 84 ଜନ୍ମ ନେଇଛି। ଆତ୍ମାରେ ଭଲ ଅଥବା ମନ୍ଦ ସଂସ୍କାର ରହିଥାଏ, ସଂସ୍କାର ଅନୁସାରେ ସେହିପରି ଶରୀର ମଧ୍ୟ ମିଳିଥାଏ। ସବୁକିଛି ଆତ୍ମା ଉପରେ ଆଧାରିତ। ଏହା ବହୁତ ବଡ଼ ମେହନତ। ତୁମେ ଜନ୍ମ ଜନ୍ମାନ୍ତର ଲୌକିକ ପିତାଙ୍କୁ ମନେ ପକାଇ ଆସିଛ, ଏବେ ପାରଲୌକିକ ପିତାଙ୍କୁ ମନେ ପକାଇବାକୁ ହେବ। ନିଜକୁ ପ୍ରତ୍ୟେକ ମୁହୂର୍ତ୍ତରେ ଆତ୍ମା ଭାବିବାକୁ ହେବ। ମୁଁ ଆତ୍ମା ଏହି ଶରୀର ଧାରଣ କରିଛି। ବର୍ତ୍ତମାନ ଆମ ଆତ୍ମାମାନଙ୍କୁ ବାବା ପାଠ ପଢ଼ାଉଛନ୍ତି। ଏହି ରୁହାନି ଜ୍ଞାନ ରୁହାନି ବାବା ହିଁ ଦେଉଛନ୍ତି। ପ୍ରଥମ ମୁଖ୍ୟ କଥା ହେଲା, ପିଲାମାନଙ୍କୁ ଦେହି ଅଭିମାନୀ ହୋଇ ରହିବାକୁ ହେବ। ଦେହି ଅଭିମାନୀ ହୋଇ ରହିବା ହିଁ ବହୁତ ଶ୍ରେଷ୍ଠ ଲକ୍ଷ୍ୟ ଅଟେ। ଜ୍ଞାନ ଶ୍ରେଷ୍ଠ ନୁହେଁ, କାରଣ ଜ୍ଞାନରେ କୌଣସି ମେହନତ ନାହିଁ। ସୃଷ୍ଟି ଚକ୍ରକୁ ଜାଣିବା, ଏହା ହେଉଛି ଇତିହାସ ଭୂଗୋଳ। ସର୍ବୋଚ୍ଚ ହେଉଛନ୍ତି ବାବା, ପୁଣି ସୂକ୍ଷ୍ମ ବତନର ଦେବତାମାନେ ଅଛନ୍ତି। ବିଶ୍ୱର ଇତିହାସ ଭୂଗୋଳ ତ ମନୁଷ୍ୟ ସୃଷ୍ଟିରେ ରହିଛି, ମୂଳ ବତନ ସୂକ୍ଷ୍ମ ବତନରେ କୌଣସି ଇତିହାସ ଭୂଗୋଳ ନାହିଁ। ତାହା ହେଉଛି ଶାନ୍ତିଧାମ। ସତ୍ୟଯୁଗ ହେଉଛି ସୁଖଧାମ, କଳିଯୁଗ ହେଉଛି ଦୁଃଖଧାମ। ଏହି ରାବଣ ରାଜ୍ୟରେ କାହାକୁ ଶାନ୍ତି ମିଳିପାରିବ ନାହିଁ। ଏବେ ତୁମକୁ ଜ୍ଞାନ ମିଳୁଛି, ଆମେ ଆତ୍ମା ଶାନ୍ତିଧାମର ନିବାସୀ ଅଟୁ। କର୍ମ କରିବା ପାଇଁ ଏହି କର୍ମେନ୍ଦ୍ରିୟ ମିଳିଛି, କର୍ମ କର ଅଥବା ନ କର, ଆମେ ତ ଆତ୍ମା ଅଟୁ। ଆମର ସ୍ୱଧର୍ମ ହେଉଛି ଶାନ୍ତି। ତୁମେ କର୍ମ ଯୋଗୀ ଅଟ ନା? କର୍ମ ମଧ୍ୟ ନିଶ୍ଚୟ କରିବାକୁ ହେବ। କର୍ମ ସନ୍ନ୍ୟାସ ତ କେବେ ହୋଇପାରିବ ନାହିଁ, ଏହା ସନ୍ନ୍ୟାସୀମାନଙ୍କର କର୍ତ୍ତବ୍ୟ। ଘର ଦ୍ୱାର ଛାଡ଼ି ଯାଉଛନ୍ତି, ଖାଦ୍ୟ ରାନ୍ଧୁ ନାହାନ୍ତି, ଗୃହସ୍ଥୀଙ୍କ ଠାରୁ ଭିକ୍ଷା କରି ଗୃହସ୍ଥୀଙ୍କ ପାଖରେ ହିଁ ଖାଉଛନ୍ତି ନା? ଘର ଦ୍ୱାର ଛାଡ଼ି ତଥାପି କର୍ମ ତ କରୁଛନ୍ତି ନା? କର୍ମ ସନ୍ନ୍ୟାସ ତ ହୋଇପାରିବ ନାହିଁ। ଆତ୍ମା ଶାନ୍ତିଧାମରେ ରହିଲେ କର୍ମ ସନ୍ନ୍ୟାସ ହେବ, ସେଠାରେ କର୍ମେନ୍ଦ୍ରିୟ ହିଁ ନାହିଁ। ତେବେ କର୍ମ କିପରି କରିବ? ଏହାକୁ କର୍ମକ୍ଷେତ୍ର କୁହାଯାଉଛି। କର୍ମକ୍ଷେତ୍ରକୁ ସମସ୍ତଙ୍କୁ ଆସିବାକୁ ହିଁ ପଡ଼ୁଛି। ତାହା ହେଲା ଶାନ୍ତିଧାମ ଅଥବା ମୂଳ ବତନ। ଏପରି ନୁହେଁ ଯେ ବ୍ରହ୍ମରେ ଆତ୍ମାକୁ ଲୀନ ହେବାକୁ ପଡ଼ିବ। ଆତ୍ମା ମାନେ ଶାନ୍ତି ଧାମର ବାସିନ୍ଦା ଅଟନ୍ତି, ପୁଣି କର୍ମକ୍ଷେତ୍ରକୁ ଅଭିନୟ କରିବାକୁ ଆସୁଛନ୍ତି। ଏହା ବିସ୍ତାରର କଥା। ସାରାଂଶରେ ତ କହୁଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କଲେ ବିକର୍ମ ବିନାଶ ହୋଇଯିବ। ଏହାକୁ ହିଁ ଭାରତର ପ୍ରାଚୀନ ଯୋଗ କୁହାଯାଉଛି। ବାସ୍ତବରେ ଏହାକୁ ଯୋଗ ନୁହେଁ, ୟାଦ କରିବା ଦରକାର। ଏଥିରେ ହିଁ ମେହନତ ରହିଛି। ଯୋଗୀ ବହୁତ କମ୍ ହୋଇଥାନ୍ତି। ପ୍ରଥମେ ଯୋଗର ଶିକ୍ଷା ଆବଶ୍ୟକ, ପରେ ଜ୍ଞାନ। ପ୍ରଥମେ ପ୍ରଥମେ ହେଉଛି ବାବାଙ୍କର ସ୍ମୃତି। ବାବା କହୁଛନ୍ତି, ଦେହି ଅଭିମାନୀ ହୁଅ, ଏହା ହେଉଛି ରୁହାନୀ ଯୋଗର ଯାତ୍ରା, ଜ୍ଞାନର ଯାତ୍ରା ନୁହେଁ। ଏଥିରେ ବହୁତ ମେହନତ କରିବାକୁ ପଡ଼ିବ। କେହି ତ ଭଲେ ନିଜକୁ ବ୍ରହ୍ମା କୁମାର କୁମାରୀ କହୁଛନ୍ତି, କିନ୍ତୁ ବାବାଙ୍କୁ ମନେ ପକାଉ ନାହାନ୍ତି। ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ତୁମକୁ ଦେହି ଅଭିମାନୀ କରାଉଛନ୍ତି। ଇଏ ମଧ୍ୟ ଦେହ ଅଭିମାନୀ ଥିଲେ, ଏବେ ଦେହି ଅଭିମାନୀ ହେବାର ପୁରୁଷାର୍ଥ କରୁଛନ୍ତି। ବ୍ରହ୍ମା ଭଗବାନ ନୁହନ୍ତି, ଏଠାରେ ତ ସବୁ ମନୁଷ୍ୟ ମାତ୍ରକେ ପତିତ ଅଟନ୍ତି। ଜଣେ ହେଲେ ବି ପାବନ ଶ୍ରେଷ୍ଠାଚାରୀ ନାହାନ୍ତି। ଆତ୍ମାକୁ ପୁଣ୍ୟ ଆତ୍ମା ଓ ପାପ ଆତ୍ମା କୁହାଯାଏ। ମନୁଷ୍ୟ ମଧ୍ୟ କହନ୍ତି, ମୋ ଆତ୍ମାକୁ ହଇରାଣ କର ନାହିଁ, କିନ୍ତୁ ବୁଝୁନାହାନ୍ତି ଯେ ମୁଁ କିଏ। ପଚରାଯାଉଛି, ହେ ଜୀବାତ୍ମା, ତୁମେ କେଉଁ ଧନ୍ଦା କରୁଛ? କହନ୍ତି, ମୋ ଆତ୍ମା ଏହି ଶରୀର ଦ୍ୱାରା ଅମୁକ ଧନ୍ଦା କରୁଛି। ତେଣୁ ପ୍ରଥମେ ଏହି ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ଏହି ଆତ୍ମିକ ଜ୍ଞାନ ବାବାଙ୍କ ବିନା କେହି ଦେଇପାରିବେ ନାହିଁ। ବାବା ଆସି ଦେହି ଅଭିମାନୀ କରାଉଛନ୍ତି। ଏପରି ନୁହେଁ ଯେ ଜ୍ଞାନରେ କେହି ତୀକ୍ଷ୍ଣ ହେଲେ ସେ ପକ୍କା ଦେହି ଅଭିମାନୀ ହୋଇଯିବେ। ଯିଏ ଦେହି ଅଭିମାନୀ ଅଟନ୍ତି, ସେ ଜ୍ଞାନକୁ ଭଲ ଭାବରେ ଧାରଣ କରିଥାନ୍ତି। ନଚେତ ବହୁତ ଅଛନ୍ତି ଯେଉଁମାନେ ଜ୍ଞାନକୁ ଭଲ ଭାବରେ ବୁଝିଲେ ମଧ୍ୟ ଶିବ ବାବାଙ୍କୁ ଭୁଲି ଯାଉଛନ୍ତି। ଘଡ଼ିକୁ ଘଡ଼ି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବା ଉଚିତ। ଏଥିରେ ଜିନ୍ ସଦୃଶ ହେବାକୁ ପଡ଼ିବ। ଜିନ୍ର କାହାଣୀ ରହିଛି, ବାବା ମଧ୍ୟ ଏହି କାମ ଦେଉଛନ୍ତି, ମୋତେ ମନେ ପକାଅ, ନଚେତ ମାୟା ତୁମକୁ ଖାଇଯିବ। ମାୟା ହେଉଛି ଜିନ୍। ଯେତେ ବାବାଙ୍କୁ ମନେ ପକାଇବ, ସେତେ ବିକର୍ମ ବିନାଶ ହେବ ଏବଂ ତୁମ ମଧ୍ୟରେ ବହୁତ ଆକର୍ଷଣ ରହିବ। ମାୟା ତୁମକୁ ଓଲଟା କରାଇ ତୁମ ଦ୍ୱାରା ବିକର୍ମ କରାଇ ବହୁତ ବିଘ୍ନ ସୃଷ୍ଟି କରିବ। ବୁଦ୍ଧିରେ ଏହା ମନେ ରହୁ ଯେ ଆମେ ଆତ୍ମା ବାବାଙ୍କର ସନ୍ତାନ। ବାସ୍ ଏହି ଖୁସିରେ ରହିବାକୁ ହେବ। ଦେହ ଅଭିମାନରେ ଆସିବା ଦ୍ୱାରା ମାୟା ଚାପୁଡ଼ା ଲଗାଉଛି। ହାତ ମତାଇର ଖେଳ ମଧ୍ୟ ଦେଖାଉଛନ୍ତି। ପାଟିରେ ମୋହଲରା ପକାଇବା ଦ୍ୱାରା ଅଦୃଶ୍ୟ ହୋଇଯାଇଥାନ୍ତି। ଯଦି ବାବାଙ୍କ ସ୍ମୃତିରେ ରହିବ, ତେବେ ତୁମକୁ ମଧ୍ୟ ମାୟା ହଇରାଣ କରିବ ନାହିଁ। ଏହି ବିଷୟରେ ହିଁ ଯୁଦ୍ଧ ଚାଲୁଛି। ତୁମେ ବାବାଙ୍କ ସ୍ମୃତିରେ ରହିବା ପାଇଁ ପୁରୁଷାର୍ଥ କରୁଛ, କିନ୍ତୁ ମାୟା ଏପରି ନାକରୁ ଧରୁଛି ଯାହାକି ସ୍ମୃତିରେ ରହିବାକୁ ଦେଉନାହିଁ। ତେଣୁ ତୁମେ ବିରକ୍ତ ହୋଇ ଯୋଗ ସମୟରେ ଶୋଇଯାଉଛ। ଏହିପରି ମାୟା ସହିତ ଯୁଦ୍ଧ ଚାଲିବ। ବାକି ବିଶ୍ୱର ଇତିହାସ ଭୂଗୋଳ ତ ସହଜ, ବହୁତ ସହଜ। ତୁମକୁ ଘଡ଼ିକୁ ଘଡ଼ି କୁହାଯାଉଛି ସର୍ବଦା ଭାବ, ଏବେ ଆମର 84 ଜନ୍ମ ପୁରା ହେଲା, ଏବେ ଆମେ ବାବାଙ୍କ ସହିତ ମିଶିବାକୁ ଯାଉଛୁ। ଏହା ସ୍ମୃତିରେ ରହିବା ମଧ୍ୟ ମୁସ୍କିଲ, ବାକି କାହାକୁ ବୁଝାଇବା କୌଣସି ମୁସ୍କିଲ ନୁହେଁ। ଏପରି ନୁହେଁ ଆମେ ବହୁତ ଭଲ ବୁଝାଉଛୁ, ନା, ପ୍ରଥମ କଥା ହେଉଛି ବାବାଙ୍କର ସ୍ମୃତି। ପ୍ରଦର୍ଶନୀକୁ ଢେର ଆସୁଛନ୍ତି, ପ୍ରଥମେ ଏହି ପାଠ ଶିଖାଇବାକୁ ହେବ ଯେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇଲେ ତମୋ ପ୍ରଧାନରୁ ସଦୁପ୍ରଧାନ ହେବ। ପ୍ରଥମ ପାଠ ଏହା ହିଁ ପଢ଼ାଇବାକୁ ପଡ଼ିବ। ଭାରତର ପ୍ରାଚୀନ ଯୋଗ କେହି ଶିଖାଇ ପାରିବେ ନାହିଁ। ଯେବେ ବାବା ଆସି ଶିଖାଇବେ, ତେବେ ଶିଖିପାରିବେ। ମନୁଷ୍ୟ ମନୁଷ୍ୟକୁ ରାଜଯୋଗ ଶିଖାଇ ପାରିବେ ନାହିଁ, ଏହା ଅସମ୍ଭବ। ସତ୍ୟ ଯୁଗରେ ସମସ୍ତେ ପବିତ୍ର ଅଟନ୍ତି। ସେଠାରେ ତ ପ୍ରାରବ୍ଧ ଭୋଗୁଛନ୍ତି। ସେଠାରେ ଜ୍ଞାନ ଅଜ୍ଞାନର କଥା ହିଁ ନାହିଁ, ଭକ୍ତି ମାର୍ଗରେ ହିଁ ବାବାଙ୍କୁ ଡାକୁଛନ୍ତି, ଆସି ଦୁଃଖ ହରଣ କରି ସୁଖ ଦିଅ। ସତ୍ୟଯୁଗ ତ୍ରେତାରେ କୌଣସି ଗୁରୁ ଗୋସାଇଁ ରହିବେ ନାହିଁ, ସେଠାରେ ସମସ୍ତେ ସଦ୍ଗତି ପାଇଥିବେ। ସଦ୍ଗତିର ସମ୍ପତ୍ତି ତୁମେ ଏକୋଇଶ ଜନ୍ମ ପାଇଁ ପାଇପାରିବ, ଏକୋଇଶ ପିଢ଼ିର ବୋଲି କହିଥାନ୍ତି ବ୍ରହ୍ମା କୁମାରୀ, ସିଏ ଯିଏ ଏକୋଇଶ ପିଢ଼ିର ଉଦ୍ଧାର କରେ। ଭାରତରେ ହିଁ ଏହାର ଗାୟନ ରହିଛି, ଭାରତରେ ହିଁ ତୁମକୁ ଏକୋଇଶ ପିଢ଼ିର ସମ୍ପତ୍ତି ମିଳୁଛି। ସେଠାରେ ତୁମେ ଏକମାତ୍ର ଦେବୀ ଦେବତା ଧର୍ମ ଅବଲମ୍ବୀମାନେ ରହିବ, ଅନ୍ୟ କୌଣସି ଧର୍ମ ରହିବ ନାହିଁ। ବାବା ଆସି ତୁମକୁ ମନୁଷ୍ୟରୁ ଦେବତା କରାଉଛନ୍ତି, ପବିତ୍ର ହେବା ବିନା ଆମେ ଫେରି ଯାଇପାରିବା ନାହିଁ। ଏଠାରେ ତ ସମସ୍ତେ ବିକାରୀ ପତିତ ଅଟନ୍ତି, ଯେଉଁ ଧର୍ମ ସ୍ଥାପକ ଅଛନ୍ତି ସେମାନେ ପାଳନ କରୁଥିବାରୁ ତାଙ୍କ ଧର୍ମର ବୃଦ୍ଧି ହୋଇଚାଲିଛି। କେହି ହେଲେ ଘରକୁ ଯାଇପାରିବେ ନାହିଁ, ଜଣେ ହେଲେ ଅଭିନେତା ଫେରି ଯାଇପାରିବେ ନାହିଁ। ସମସ୍ତଙ୍କୁ ସତୋ ପ୍ରଧାନ ସତୋ ରଜୋ ତମୋରେ ଆସିବାକୁ ହିଁ ପଡ଼ିବ। ବ୍ରହ୍ମାଙ୍କ ନିମନ୍ତେ କୁହାଯାଉଛି ବ୍ରହ୍ମାଙ୍କ ଦିନ ଏବଂ ବ୍ରହ୍ମାଙ୍କ ରାତ୍ରି, ତେବେ କ'ଣ ସୃଷ୍ଟିରେ ଏକମାତ୍ର ବ୍ରହ୍ମା ରହିବେ? ଏବେ ତୁମେ ବ୍ରାହ୍ମଣ କୁଳର ହେଉଛ, ତୁମେ ରାତିରେ ଥିଲ, ଏବେ ଦିନକୁ ଯାଉଛ। ତୁମକୁ ବୁଝାଯାଇଛି ଯେ କେତେ ଜନ୍ମ ପୂଜ୍ୟ ଏବଂ କେତେ ଜନ୍ମ ପୂଜାରୀ ହେଉଛ। ବାବା ନ ଆସିବା ପର୍ଯ୍ୟନ୍ତ କେହି ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ ହୋଇପାରିବେ ନାହିଁ। ସେହିମାନଙ୍କୁ ଭ୍ରଷ୍ଟାଚାରୀ କୁହାଯାଏ ଯିଏ ବିକାର ଦ୍ୱାରା ଜନ୍ମ ହୋଇଥାନ୍ତି, ସେଥିପାଇଁ ଏହାକୁ ନର୍କ କୁହାଯାଉଛି। ପୁଣି ଯଦି ନର୍କ ଓ ସ୍ୱର୍ଗ ଉଭୟରେ ଦୁଃଖ ମିଳିବ ତେବେ ତାହାକୁ ସ୍ୱର୍ଗ ହିଁ କୁହାଯିବ ନାହିଁ। ସମ୍ପୂର୍ଣ୍ଣ ଜ୍ଞାନ ତ ବୁଝିବା ପର୍ଯ୍ୟନ୍ତ ଓଲଟା ସିଧା ପ୍ରଶ୍ନ କରିବେ। ତୁମକୁ ବୁଝାଇବାକୁ ହେବ ଯେ ଭାରତ ବହୁତ ଶ୍ରେଷ୍ଠ ଥିଲା, ଯେପରି ଈଶ୍ୱରଙ୍କ ମହିମା ଅପରମ ଅପାର ଅଟେ ସେହିପରି ଭାରତର ମଧ୍ୟ ମହିମା ଅପରମ ଅପାର ଅଟେ। ଭାରତ କ'ଣ ଥିଲା, ଏପରି କିଏ କରିଥିଲେ? ବାବା ଯାହାଙ୍କର ମହିମା ଗାନ କରୁଛନ୍ତି, ବାବା ହିଁ ଆସି ପିଲାମାନଙ୍କୁ ବିଶ୍ୱର ମାଲିକ କରାଉଛନ୍ତି, ମନୁଷ୍ୟଙ୍କୁ ଦୁର୍ଗତିରୁ ସଦ୍ଗତିକୁ ନେଇ ଯାଉଛନ୍ତି, ଶାନ୍ତି ଧାମକୁ ନେଇ ଯାଉଛନ୍ତି, ଯେଉଁଠିକୁ ଯିବା ପାଇଁ ହିଁ ମନୁଷ୍ୟ ପୁରୁଷାର୍ଥ କରୁଛନ୍ତି, ତାହାକୁ ମାନେ ସତ୍ୟଯୁଗକୁ ଅଟଳ ସୁଖ ଶାନ୍ତି ସମ୍ପତ୍ତି ସୁଖ ଶାନ୍ତି ପବିତ୍ରତା କୁହାଯାଉଛି। ସେଠାରେ ତୁମେ ସୁଖ ଓ ଶାନ୍ତିରେ ରହିବ, ବାକି ଆତ୍ମାମାନେ ଶାନ୍ତିରେ ରହିବେ। ତୁମେ ସର୍ବାଧିକ ଜନ୍ମ ନେଉଛ, ବାକି କମ୍ ଜନ୍ମ ନେଉଥିବା ଆତ୍ମାମାନେ ପରମଧାମରେ ଶାନ୍ତିରେ ରହିଥାନ୍ତି। ସେମାନେ ଯେପରି ମଶା ମାଛି ସଦୃଶ ଆସି ଗୋଟେ ଅଧେ ଜନ୍ମ ଅଭିନୟ କରିବେ, ଏହା କ'ଣ ତାଙ୍କର କୌଣସି ମୂଲ୍ୟ ହିଁ ନାହିଁ। ମଶାଙ୍କର କି ମୂଲ୍ୟ ଅଛି, ରାତିରେ ଜନ୍ମ ହୋଇ ରାତିରେ ହିଁ ମରିଯାଆନ୍ତି। ବର୍ତ୍ତମାନ ସମସ୍ତେ ଶାନ୍ତି ହିଁ ଚାହୁଁଛନ୍ତି, କାହିଁକି ନା ବର୍ତ୍ତମାନର ଗୁରୁମାନେ ଶାନ୍ତିଧାମ ଯିବାକୁ ପ୍ରୟାସ କରୁଛନ୍ତି। ତୁମେ ଏଠାକୁ ସ୍ୱର୍ଗବାସୀ ହେବା ପାଇଁ ଆସିଛ, ସ୍ୱର୍ଗବାସୀକୁ ଶାନ୍ତିବାସୀ କୁହାଯିବ ନାହିଁ। ଶାନ୍ତିଧାମ ନିରାକାରୀ ଦୁନିଆକୁ କୁହାଯାଉଛି, ଗୁରୁମାନଙ୍କ ଠାରୁ ହିଁ ମୁକ୍ତି ଅକ୍ଷର ଶିଖିଛନ୍ତି। ମାତାମାନେ ବୈକୁଣ୍ଠପୁରୀକୁ ଯିବା ପାଇଁ ବ୍ରତ ରଖିଥାନ୍ତି, କେହି ମଲେ କହନ୍ତି ସ୍ୱର୍ଗବାସୀ ହେଲା, କିନ୍ତୁ ସ୍ୱର୍ଗବାସୀ କେହି ବି ହେଉନାହାନ୍ତି, କିନ୍ତୁ ଭାରତବାସୀ ସ୍ୱର୍ଗକୁ ହିଁ ମାନୁଛନ୍ତି, ଭାବୁଛନ୍ତି ଭାରତ ସ୍ୱର୍ଗ ଥିଲା। ଶିବ ବାବା ଭାରତକୁ ହିଁ ଆସି ସ୍ୱର୍ଗର ରଚନା କରୁଛନ୍ତି, ତେବେ ନିଶ୍ଚୟ ଏହିଠାରେ ହିଁ ରଚନା କରିବେ, ସ୍ୱର୍ଗକୁ ତ ଆସିବେ ନାହିଁ। କହୁଛନ୍ତି ମୁଁ ଆସୁଛି ସ୍ୱର୍ଗ ଓ ନର୍କର ସଙ୍ଗମରେ, କଳ୍ପ କଳ୍ପର ସଙ୍ଗମରେ ହିଁ ଆସୁଛନ୍ତି। ସେମାନେ ପୁଣି ଯୁଗେ ଯୁଗେ ଲେଖି ଦେଇଛନ୍ତି, କଳ୍ପର ଅକ୍ଷର ବୁଝି ଭୁଲି ଯାଇଛନ୍ତି, ଏହିପରି ମଧ୍ୟ ଖେଳ କରାଯାଇଛି। ପୁଣି ଏହାର ପୁନରାବୃତ୍ତି ହେବ, ଏହି ଅନ୍ତିମ ଜନ୍ମରେ ତୁମେ ବାବାଙ୍କୁ ଓ ସୃଷ୍ଟିଚକ୍ରକୁ ଜାଣୁଛ, କିପରି କ୍ରମ ଅନୁସାରେ ସ୍ଥାପନା ହେଉଛି ତାହା ଏବେ ତୁମେ ଜାଣୁଛ। ଭାରତବାସୀଙ୍କୁ ନେଇ ସମସ୍ତ ଖେଳ କରାଯାଇଛି, ଏବେ ତୁମେ ବାବାଙ୍କ ଦ୍ୱାରା ରାଜଯୋଗ ଶିଖୁଛ। ବାବାଙ୍କ ସ୍ମୃତି ଦ୍ୱାରା ହିଁ ରାଜ୍ୟ ପାଉଛ। ଚିତ୍ର ମଧ୍ୟ ରହିଛି ନା, ଏହିସବୁ ଚିତ୍ର କିଏ ତିଆରି କରୁଛନ୍ତି? ବ୍ରହ୍ମା ବାବାଙ୍କର ତ କୌଣସି ଗୁରୁ ଗୋସାଇ ନାହାନ୍ତି। ଯଦି କୌଣସି ଗୁରୁ ଥାନ୍ତେ ତେବେ ତାଙ୍କର ଜଣେ ଶିଷ୍ୟ ହୋଇନଥାନ୍ତେ, ଅନେକ ଶିଷ୍ୟ ରହିଥାନ୍ତେ। ଏହି ଜ୍ଞାନ ବାବାଙ୍କ ବିନା କେହି ଜାଣିପାରିବେ ନାହିଁ। ବହୁତ ଲୋକେ ପଚାରୁଛନ୍ତି, ଏହି ଚିତ୍ର କ'ଣ ତୁମର ବାବା ତିଆରି କରାଉଛନ୍ତି? ଏହାକୁ ବାବା ଦିବ୍ୟ ଦୃଷ୍ଟି ଦ୍ୱାରା ସାକ୍ଷାତକାର କରି କରାଇଛନ୍ତି, ବୈକୁଣ୍ଠର ସାକ୍ଷାତକାର ମଧ୍ୟ କରାଇଛନ୍ତି। ସେଠାରେ କିପରି ସ୍କୁଲ ଚାଲିବ, କେଉଁ ଭାଷା ରହିବ, ସବୁ ସାକ୍ଷାତକାର କରିଛନ୍ତି। ଭଟ୍ଟିରେ ଥିବା ସମୟରେ ସାକ୍ଷାତକାର କରାଇ ବାବା ପିଲାମାନଙ୍କୁ ଖୁସି କରାଉଥିଲେ। କରାଚିରେ କେବଳ ତୁମେ ହିଁ ଅଲଗା ରହୁଥିଲ, ସେଠାରେ ଯେପରି ନିଜର ରାଜତ୍ୱ ଥିଲା, ତୁମର ସେ ସମୟର ଅନୁଭବକୁ ଅନ୍ୟ କେହି ବୁଝିପାରିବେ ନାହିଁ। ଭାବୁଥିଲେ ଏହା ଖୁଦାପ୍ରସ୍ଥ ଅର୍ଥାତ୍ ଭାଗ୍ୟବାନର ଘର ଅଟେ। ବାବା ବୁଝାଉଛନ୍ତି, ତୁମେ ହେଉଛ ନନ୍ସ, ଅନ୍ୟ କାହାକୁ ନୁହେଁ, କେବଳ ଜଣଙ୍କୁ ମନେ ପକାଅ, ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାକୁ ମନେ ପକାଅ ନାହିଁ। ଏହି ଦୁନିଆରେ ଜନ୍ମ କ୍ରିଷ୍ଣଙ୍କ ବ୍ୟତୀତ ଅନ୍ୟ କାହାକୁ ଜାଣନ୍ତି ନାହିଁ। ତୁମେ ଜାଣିଛ, ଏକମାତ୍ର ଶିବ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି। ଶିବ ବାବା ହେଉଛନ୍ତି ବିନ୍ଦୁ, ସେ ମଧ୍ୟ କାହା ଦ୍ୱାରା ବୁଝାଇବେ ନା? ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ଏହିଠାରେ ହିଁ ରହିବେ। ବାବା କହୁଛନ୍ତି, ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମ, ପତିତ ଶରୀରରେ ମୁଁ ପ୍ରବେଶ କରୁଛି। ଆଚ୍ଛା, ମିଠା ମିଠା ଶିକିଲ ଧେ, ସନ୍ତାନମାନଙ୍କ ପ୍ରତି ମାତା ପିତା ବାବାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। 1 ଜ୍ଞାନକୁ ଭଲ ଭାବରେ ଧାରଣ କରି ଦେହି ଅଭିମାନୀ ହେବାକୁ ପଡ଼ିବ। ଏହା ହିଁ ହେଉଛି ମେହନତର କାମ, ଏହା ହିଁ ହେଉଛି ସର୍ବୋଚ୍ଚ ଲକ୍ଷ୍ୟ। ଏହି ମେହନତ ଦ୍ୱାରା ଆତ୍ମାକୁ ସତ୍ୱପ୍ରଧାନ କରିବାକୁ ହେବ। 2 ଜିନ୍ ଅର୍ଥାତ୍ ବେତାଳର କାହାଣୀ ଭଳି ଯୋଗର ଯାତ୍ରା କରିବାକୁ ହେବ। ମାୟା ଯେତେ ବିଘ୍ନ ପକାଇଲେ ମଧ୍ୟ ମୁଖରେ ମହରା ପକାଇ ଦେବାକୁ ହେବ, ଅର୍ଥାତ୍ ଚୁପ୍ ରହିବାକୁ ହେବ। ମାୟାର ପରୀକ୍ଷାରେ ଅତିଷ୍ଠ ହେବାର ନାହିଁ। ଜଣଙ୍କ ସ୍ମୃତି ରହି ସବୁ ଝଡ଼ଝଞ୍ଜାକୁ ପାର କରିବାକୁ ହେବ। ବରଦାନ ସାଧନା ଗୁଡ଼ିକୁ ବ୍ୟବହାର କରୁଥିଲେ ମଧ୍ୟ ସାଧନାକୁ ନିଜର ଆଧାର କରୁଥିବା ସିଦ୍ଧି ସ୍ୱରୂପ ହୁଅ। ବିସ୍ତାର ଯଦି ପୁରୁଣା ଦୁନିଆର କୌଣସି ବି ଆକର୍ଷଣମୟ ଦୃଶ୍ୟ ଦେଖୁଛ ବା କୌଣସି ଅଳ୍ପକାଳର ସୁଖର ସାଧନ ଗୁଡ଼ିକୁ ବ୍ୟବହାର କରୁଛ, ତେବେ ତାର ବଶୀଭୂତ ହୋଇଯାଉଛ। ତେବେ ସାଧନ ଗୁଡ଼ିକର ଆଧାର ଉପରେ ନିର୍ଭର କରୁଥିବା ସାଧନା ଏପରି ଅଟେ ଯେପରି ବାଲିର ମୂଳଦୁଆ ଉପରେ ଛିଡ଼ା ହୋଇଥିବା ଭବନ। ସେଥିପାଇଁ କୌଣସି ବି ବିନାଶୀ ସାଧନ ଆଧାରରେ ଅବିନାଶୀ ସାଧନା ନ ହେଉ। ସାଧନା ଗୁଡ଼ିକ ନିମିତ୍ତ ମାତ୍ର ଅଟନ୍ତି, କିନ୍ତୁ ସାଧନା ନିର୍ମାଣର ଆଧାର ଅଟେ। ସେଥିପାଇଁ ସାଧନା ଉପରେ ଗୁରୁତ୍ୱ ଦିଅ, ଯାହାଦ୍ୱାରା ସାଧନା ସିଦ୍ଧି ପ୍ରାପ୍ତ କରାଇଦେବ। ସ୍ଲୋଗାନ, ଯଦି କୌଣସି ବି ଦୁର୍ବଳତା ଅଂଶ ରହିଛି ତେବେ ତାର ବଂଶ ସୃଷ୍ଟି ହୋଇଯିବ ଏବଂ ତୁମକୁ ପରବସ କରିଦେବ। ଅବ୍ୟକ୍ତ ଇସାରା, ସର୍ବଦା ଅଟଳ, ଅଚଳ ଏବଂ ଏକରସର ସ୍ଥିତିର ଅନୁଭବ କର। ବିସ୍ତାର, ବୁଦ୍ଧିକୁ ଗୋଟିଏ ହିଁ ଲକ୍ଷ୍ୟରେ ସ୍ଥିର କରିବା ପାଇଁ ତୁମକୁ ଯେଉଁ ବିଧି ବତାଇ ଦିଆଯାଇଛି ତାକୁ ସର୍ବଦା ସ୍ମୃତି ରଖ, ହଲଚଲ ହେବାକୁ ଦିଅ ନାହିଁ। ଦେହ ଏବଂ ଦେହର ଦୁନିଆ ଠାରୁ ଅଲଗା ହୋଇ ମନ ବୁଦ୍ଧିର ବିମାନ ଦ୍ୱାରା ଗୋଟିଏ ସେକେଣ୍ଡ ଭିତରେ ଆକାରୀ ଏବଂ ନିରାକାରୀ ସ୍ଥିତିକୁ ଅନୁଭବ କର। ବୁଦ୍ଧିକୁ ହଲଚଲ କର ନାହିଁ, ନଚେତ ଯୁଦ୍ଧ କରିବାରେ ହିଁ ବହୁତ ସମୟ ବିତିଯାଉଛି। ଯେପରି ତପସ୍ୱୀମାନେ ସର୍ବଦା ଆସନ ଉପରେ ବସିଥାନ୍ତି, ସେହିପରି ତୁମେମାନେ ମଧ୍ୟ ନିଜର ଏକର ସ୍ଥିତିର ଆସନ ଉପରେ ବିରାଜମାନ ରୁହ। ତେବେ ଯାଇ ଭବିଷ୍ୟତରେ ସିଂହାସନ ମିଳିବ। ଇଚ୍ଛା ଓମ୍ ଶାନ୍ତି।